आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ 7 କୋଟିରୁ ଅଧିକ ଆୟକରଦାତା ଆଇଟିଆର୍ ଦାଖଲ କରିଥିବା ସୂଚନା। 2 ସପ୍ତାହର ବ୍ୟବଧାନ ପରେ ପୁଣି ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନ ଆରମ୍ଭ। ହିଂସାକାଣ୍ଡରେ 32 ଶିଶୁଙ୍କ ପ୍ରାଣହାନୀ ନେଇ ୟୁନିସେଫ୍ର ଉଦ୍ବେଗ। ପ୍ୟାରିସ୍ ଅଲମ୍ପିକ୍ସର ଆଜି 8ମ ଦିନରେ 5ଟି ବିଭାଗରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ତୃତୀୟ ପଦକ ହାସଲ ନେଇ ମନୁ ଭାକରଙ୍କ ଉପରେ ଦେଶବାସୀଙ୍କ ନଜର। ଏବଂ କେରଳର ୱାଇନାଡ଼ରେ ଭୂସ୍କଳନ ଘଟଣାରେ ମୃତଦେହ ସନ୍ଧାନ ଲାଗି ସେନା ପକ୍ଷରୁ ଉଦ୍ୟମ ଆରମ୍ଭ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏକ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ତଥା ପୁଷ୍ଟି ସାଧନ ସୁରକ୍ଷାରେ ନିୟୋଜିତ ରହିଛି। ସେ କହିଥିଲେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ସଂସ୍କାର ଏବଂ ବହୁବିଧ ପଦକ୍ଷେପ ସହିତ ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରୁଛନ୍ତି। ନୂଆଦିଲ୍ଲୀରେ କୃଷି ଅର୍ଥନୀତିଜ୍ଞମାନଙ୍କ 32ତମ ଆନ୍ତର୍ଜାତିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି କୃଷି ହେଉଛି ସରକାରଙ୍କର ଅର୍ଥନୈତିକ ନୀତିର କେନ୍ଦ୍ରବିନ୍ଦୁ। ଭାରତ ହେଉଛି ବାଜରା, କ୍ଷୀର, ଡାଲି ଏବଂ ମସଲାର ସର୍ବବୃହତ୍ କେନ୍ଦ୍ର ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ରାସାୟନିକ ମୁକ୍ତ ପ୍ରାକୃତିକ କୃଷିକୁ ପ୍ରୋହାହନ ପ୍ରଦାନ କରୁଛି। କେନ୍ଦ୍ର ବଜେଟ୍ରେ ସ୍ଥାୟୀ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ମୋଦି କହିଥିଲେ ଯେ ଗତ 10 ବର୍ଷ ମଧ୍ୟରେ ସରକାର 1900 ନୂତନ ଜଳବାୟୁ ଅନୁକୂଳ ଶସ୍ୟ କିସମ ଯୋଗାଇ ଦେଇଛନ୍ତି। ଭାରତ କୃଷି କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛି। ପିଏମ୍ କିଷାନ ସମ୍ମାନନିଧି ଅଧୀନରେ ଗୋଟିଏ କ୍ଲିକ୍ରେ 10 କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ହସ୍ତାନ୍ତର କରାଯାଉଛି। ଏହି ସମ୍ମିଳନୀରେ 75ଟି ଦେଶର 1000ରୁ ଉର୍ଦ୍ଧ୍ୱ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଆକଳନ ବର୍ଷ 2024-25 ପାଇଁ ରେକର୍ଡ ସଂଖ୍ୟକ 7 କୋଟି 28 ଲକ୍ଷ ଆୟକର ରିଟର୍ଣ୍ଣ ଆଇଟିଆର୍ ଦାଖଲ କରାଯାଇଛି। ଏହା ଗତବର୍ଷ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଦାଖଲ ହୋଇଥିବା ଆକଳନ ବର୍ଷ 23-24 ପାଇଁ ମୋଟ୍ ଆଇଟିଆର୍ ତୁଳନାରେ 7.5% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ବିଶେଷକରି ବର୍ଦ୍ଧିତ ସଂଖ୍ୟକ ଟିକସଦାତା ଚଳିତ ବର୍ଷର ନୂତନ ଟିକସ ବ୍ୟବସ୍ଥାକୁ ବାଛିଛନ୍ତି। ମୂଲ୍ୟାଙ୍କନ ବର୍ଷ ପାଇଁ ଦାଖଲ ହୋଇଥିବା ମୋଟ୍ 7 କୋଟି 28 ଲକ୍ଷ ଆଇଟିଆର୍ ମଧ୍ୟରୁ 5 କୋଟି 27 ଲକ୍ଷ ନୂତନ ଟିକସ ବ୍ୟବସ୍ଥାରେ ଦାଖଲ କରାଯାଇଥିବା ବେଳେ ପୁରୁଣା ଟିକସ ବ୍ୟବସ୍ଥାରେ 2 କୋଟି 21 ଲକ୍ଷ ଆଇଟିଆର୍ ଦାଖଲ କରାଯାଇଛି। ପ୍ରାୟ 72% ଟିକସଦାତା ନୂତନ ବ୍ୟବସ୍ଥାକୁ ପସନ୍ଦ କରିଥିବାବେଳେ 28% ପୁରୁଣା ଟିକସ ବ୍ୟବସ୍ଥାରେ ରହିଛନ୍ତି। ଚଳିତ ବର୍ଷ ଜୁଲାଇ 31 ତାରିଖ ସୁଦ୍ଧା ଆଇଟିଆର୍ ଦାଖଲ ସର୍ବାଧିକ ସ୍ତରରେ ପହଞ୍ଚିଥିଲା ଏବଂ ଗୋଟିଏ ଦିନରେ 1 ଲକ୍ଷରୁ ଅଧିକ ଆଇଟିଆର୍ ଦାଖଲ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ଲୋକ ଅଦାଲତର ଆଜି ଅନ୍ତିମ ଦିବସ। ଏହାର ଉଦ୍ଦେଶ୍ୟ ହେଉଛି ଦେଶର ନାଗରିକମାନଙ୍କୁ ଯଥାସମ୍ଭବ ତ୍ୱରିତ ନ୍ୟାୟ ପ୍ରଦାନ କରିବା। ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିଷ୍ଠାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜିତ ହୋଇଛି। ଏଥିରେ ଅତି ସୁବିଧାରେ ଲୋକମାନଙ୍କୁ ନ୍ୟାୟ ମିଳିପାରୁଛି। ଆୟୋଜିତ ସମାରୋହରେ କେନ୍ଦ୍ର ଆଇନ ଏବଂ ନ୍ୟାୟମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ କହିଛନ୍ତି ଏହି ଲୋକ ଅଦାଲତରେ 1000ରୁ ଅଧିକ ମାମଲାର ସମାଧାନ କରାଯାଇଛି। ଜମିଜମା, ଦେୱାନୀ ଏବଂ ବୈବାହିକ ମାମଲାଗୁଡ଼ିକର ସମାଧାନ କରାଯିବା ସହ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ସମାଧାନକୁ ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ମେଘୱାଲ କହିଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସ ଅଲମ୍ପିକ୍ସର ଆଜି 8ମ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ବନ୍ଧୁକ ଚାଳନା, ତୀରନ୍ଦାଜୀ, ମୁଷ୍ଟିଯୋଦ୍ଧା, ନୌଚାଳନା ଏବଂ ଗଲ୍ଫ ପ୍ରତିଯୋଗିତାରେ ପ୍ରଦର୍ଶନ କରିବେ। ବନ୍ଧୁକ ଚାଳନାରେ 2ଟି ପଦକ ବିଜେତା ମନୁ ଭାକର ଆଜି ତୃତୀୟ ପଦକ ହାସଲ କରିବା ନିମନ୍ତେ 25 ମିଟର ବନ୍ଧୁକ ଚାଳନାର ଫାଇନାଲ୍ ପର୍ଯ୍ୟାୟରେ ଖେଳିବେ। ସେହିପରି ତୀରନ୍ଦାଜୀରେ ଆଉ କିଛି ସମୟ ପରେ ବ୍ୟକ୍ତିଗତ ପର୍ଯ୍ୟାୟରେ ପ୍ରି କ୍ୱାର୍ଟର ଫାଇନାଲ୍ରେ ଦୀପିକା କୁମାରୀ ଜର୍ମାନୀର ମିସେଲ୍ କ୍ରୋ ପେନ୍ ଏବଂ ଭଜନ କୌର ଇଣ୍ଡୋନେସିଆର ଡାୟନନ୍ଦା ଚୋଡୋରୁନିସାଙ୍କ ସହ ମୁକାବିଲା କରିବେ। ମୁଷ୍ଟିଯୋଦ୍ଧାରେ ଆଜି ରାତିରେ 71 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ଭାରତର ନିଶାନ୍ତ ଦେବ ମେକ୍ସିକୋର ମାର୍କୋ ଆଲୋସୋଙ୍କ ସହ ମୁକାବିଲା କରିବେ। ରାତି 12:20ରେ ଏହି ମ୍ୟାଚ୍ ଆୟୋଜିତ ହେବ। ଗଲ୍ଫରେ ଶୁଭଙ୍କର ବର୍ମା ଏବଂ ଗଗନଜିତ ଭୁଲ୍ଲର ତୃତୀୟ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେବେ। ନୌକାଚାଳନାରେ ଅପରାହ୍ନ 3:35ରେ ନେଥରା କୁମାନନ୍ ଏବଂ ବିଷ୍ଣୁ ସରବନନ୍ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆକାଶବାଣୀରୁ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନକାରୀମାନେ ଗତମାସରେ ଘଟିଥିବା ହତ୍ୟାକାଣ୍ଡ ଏବଂ ସେମାନଙ୍କର ନଅଦଫା ଦାବି ପୂରଣ ନେଇ ଚାପ ସୃଷ୍ଟି କରିବା ନିମନ୍ତେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଅସହଯୋଗ ଆନ୍ଦୋଳନ କରିବେ। ଆଜି ସେଠାକାର କେତେକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିବାର ସୂଚନା ମିଳିଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା ଛାତ୍ର ସଂଗଠନର ଦୁଇଜଣ ସଂଗଠକ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଅସହଯୋଗ ଆନ୍ଦୋଳନ ବିଷୟ ପ୍ରକାଶ କରିଛନ୍ତି। ଜୁଲାଇ ପ୍ରଥମରୁ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ଏବଂ ମାସ ଶେଷ ଆଡ଼କୁ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରତିବନ୍ଧକ ଜାରି ହେବା ପରେ ପ୍ରଦର୍ଶନ ପ୍ରଶମିତ ହୋଇଥିଲା। ତେବେ ପୁଣି ଦୁଇ ସପ୍ତାହ ପରେ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଛି। ସେଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ସେଠାକାର ସୁରକ୍ଷା ସଂସ୍ଥା ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନଙ୍କ ମଧ୍ୟରେ ଅନେକଗୁଡ଼ିଏ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଇତିମଧ୍ୟରେ ସଂରକ୍ଷଣ ଆନ୍ଦୋଳନ ସମ୍ପର୍କରେ ସମ୍ଭାଦ ସଂଗ୍ରହ କରୁଥିବା ସମୟରେ ଦୁଇଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ହତ୍ୟା ସହିତ ଜଡ଼ିତ ଲୋକମାନଙ୍କୁ ଦଣ୍ଡବିଧାନ କରିବା ଲାଗି ସାମ୍ବାଦିକ ସଂଘ ପକ୍ଷରୁ ସରକାରଙ୍କୁ 48 ଘଣ୍ଟିଆ ମହଲତ ଦିଆଯାଇଛି। ତେବେ ଗତକାଲି ଶାସକ ଆୱାମୀ ଲିଗ୍ର ମହାସଚିବ ତଥା ସଡ଼କ ପରିବହନ ମନ୍ତ୍ରୀ ଅବଦୁଲ କାଦର ଛାତ୍ରଛାତ୍ରୀମାନଙ୍କୁ ହଇରାଣ ନ କରିବା ଲାଗି ଏବଂ ଗିରଫ ନ କରିବା ଲାଗି ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶରେ ଗତମାସରେ ଘଟିଥିବା ହିଂସାକାଣ୍ଡରେ ଅତିକମ୍ରେ 32 ଜଣ ଶିଶୁଙ୍କର ପ୍ରାଣହାନୀ ଘଟିଛି। ହିଂସାକାଣ୍ଡରେ ଅନେକ ଶିଶୁ ଗିରଫ ଏବଂ ଅଟକ ରହିଥିବା ଘଟଣାରେ ୟୁନିସେଫ୍ ଗଭୀର ଉଦ୍ବେଗ ପ୍ରକାଶ କରିଛି। ସେଠାରେ ପିଲାମାନଙ୍କ ଉପରେ ଅନ୍ୟାୟ ହେଉଛି ବୋଲି ୟୁନିସେଫ୍ ଦକ୍ଷିଣ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ସଞ୍ଜୟ ଉଇ ଜେସେକରା କହିଛନ୍ତି। ସେ ବାଂଲାଦେଶରେ ଏକ ସପ୍ତାହ ରହି ଫେରିବା ପରେ ଏହା ପ୍ରକାଶ କରିଛନ୍ତି। ଶିଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସେ ଗଭୀର ଭାବେ ଚିନ୍ତିତ ଥିବା କହିଛନ୍ତି। ସେ କହିଛନ୍ତି ୟୁନିସେଫ୍ ସମସ୍ତ ପ୍ରକାର ହିଂସାକାଣ୍ଡକୁ ନିନ୍ଦା କରେ, ତେବେ ପିଲାମାନଙ୍କୁ ସବୁ ସମୟରେ ସୁରକ୍ଷା ଦିଆଯିବା ଆବଶ୍ୟକ, ଏହା ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। କେରଳର ୱାଇନାଡ଼ରେ ଭୀଷଣ ଭୂସ୍କଳନ ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଡିଡିଆର୍ଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ଭୂସ୍କଳନ ପ୍ରଭାବିତ ଅଞ୍ଚଳରେ ମୃତଦେହ ସନ୍ଧାନ କରାଯାଉଛି। ତେବେ କେରଳ ସରକାରଙ୍କ ଅନୁରୋଧ ପରେ ଆଜି ଭୂସ୍କଳନ ଅଞ୍ଚଳରେ ଗଭୀର ମାଟି ମଧ୍ୟରେ ପୋତି ହୋଇ ରହିଥିବା ମୃତଦେହଗୁଡ଼ିକୁ ଠାବ କରିବା ଲାଗି ଆକାଶମାର୍ଗରୁ ଜେବର ରାଡର ଏବଂ 4 ରେକୋ ରାଡର ବ୍ୟବହାର କରାଯିବ। ମୁଖ୍ୟତଃ ଆଜି ସେନା ପକ୍ଷରୁ ମୃତଦେହ ସନ୍ଧାନ କରିବା ଏବଂ ଜରୁରୀ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଉପରାଷ୍ଟ୍ରପତି କମଲା ହାରିସ୍ ନିଜ ଡେମୋକ୍ରାଟିକ୍ ଦଳର ସମର୍ଥନ ହାସଲ କରିଛନ୍ତି। ଡେମୋକ୍ରାଟିକ୍ ନ୍ୟାସନାଲ୍ କମିଟିର ଅଧ୍ୟକ୍ଷ ଜେମି ହାରିସନ୍ କହିଛନ୍ତି ଯେ ସୁଶ୍ରୀ ହାରିସ୍ ରାଷ୍ଟ୍ରପତି ପଦ ପାଇଁ ଦଳର ନାମାଙ୍କନ ଜିତିବା ପାଇଁ ଡେମୋକ୍ରାଟିକ୍ ପ୍ରତିନିଧିଙ୍କଠାରୁ ପର୍ଯ୍ୟାପ୍ତ ଭୋଟ୍ ଜିତିଛନ୍ତି। 2350 ଜଣ ପ୍ରତିନିଧିଙ୍କ ସମର୍ଥନ ହାସଲ କରିବା ପରେ ସେ ଆଜି ଆନୁଷ୍ଠାନିକ ଭାବେ ମନୋନୀତ ହୋଇଛନ୍ତି। ଗତମାସରେ ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ପଦ ପାଇଁ ଓହରିଗଲା ପରେ ତାଙ୍କୁ ବାଇଡେନ୍ ସମର୍ଥନ ମଧ୍ୟ କରିଛନ୍ତି। ସୁଶ୍ରୀ ହାରିସ୍ ଭର୍ଚୁଆଲ୍ ରୋଲ୍କଲ୍ରେ ନିର୍ଦ୍ଦନ୍ଦରେ ଆଗରେ ଅଛନ୍ତି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ସମ୍ଭାବ୍ୟ ଡେମୋକ୍ରାଟିକ୍ ପ୍ରାର୍ଥୀ ହୋଇଥିବାରୁ ସୁଶ୍ରୀ ହାରିସ୍ ଗର୍ବିତ ବୋଲି କହିଛନ୍ତି। ପ୍ରାୟ 4,000 ଦଳୀୟ ସମ୍ମିଳନୀ ପ୍ରତିନିଧିଙ୍କ 5 ଦିନିଆ ଇଲେକ୍ଟ୍ରୋନିକ୍ ଭୋଟ୍ ପାଇଁ ବାଲାଟରେ କମଳା ହାରିସ୍ ଏକମାତ୍ର ପ୍ରାର୍ଥୀ ଥିଲେ। ଚଳିତ ମାସ ଶେଷରେ ଚିକାଗୋ ସମ୍ମିଳନୀରେ ତାଙ୍କୁ ଆନୁଷ୍ଠାନିକ ଭାବେ ମୁକୁଟ ପିନ୍ଧାଯିବ। ଆମେରିକାର ପ୍ରତିରକ୍ଷା ସଚିବ ଲର୍ଡ ଅଷ୍ଟିନ୍ 9/11 ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଏବଂ ତା'ର 2 ଜଣ ସହଯୋଗୀଙ୍କ ଆବେଦନପତ୍ରକୁ ରଦ୍ଦ କରିଛନ୍ତି। ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଖାଲିଦ୍ ଶେଖ୍ ମହମ୍ମଦ ଏବଂ 2 ସହଯୋଗୀ ୱାଲିଦ୍ ବିନ୍ ଅତାସ ଏବଂ ମୁସ୍ତଫା ଅଲ୍ ହସାବିଙ୍କ ସହ ବୁଝାମଣା କରିବା ନେଇ ହୋଇଥିବା ଘୋଷଣାନାମାକୁ ପ୍ରତିରକ୍ଷା ସଚିବ ରଦ୍ଦ କରିଥିବାର ଜଣାପଡ଼ିଛି। ଆମେରିକାର ଅଧିକାରୀମାନେ ଅଲ୍କାଏଦା ଆକ୍ରମଣରେ ମୃତ୍ୟୁବରଣ କରିଥିବା 3,000 ଲୋକଙ୍କ ପରିବାରକୁ ପତ୍ର ଲେଖିଥିଲେ, ଯେଉଁଥିରେ 9/11 ଆକ୍ରମଣରେ 3 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଭୋଗିବା ବିଷୟ ଅବଗତ କରାଯାଇଥିଲା। ଆକ୍ରମଣରେ ପୀଡ଼ିତ କେତେକ ପରିବାର ପକ୍ଷରୁ ସମ୍ଭାବିତ ମୃତ୍ୟୁଦଣ୍ଡ ନେଇ ଅପେକ୍ଷା ନକରି ଏଭଳି ବୁଝାମଣାକୁ ନିନ୍ଦା କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ 7 କୋଟିରୁ ଅଧିକ ଆୟକରଦାତା ଆଇଟିଆର୍ ଦାଖଲ କରିଥିବା ସୂଚନା। ପ୍ୟାରିସ୍ ଅଲମ୍ପିକ୍ସର ଆଜି 8ମ ଦିନରେ 5 ବିଭାଗରେ ଅବତୀର୍ଣ୍ଣ ହେବେ ଭାରତୀୟ କ୍ରୀଡ଼ାବିତ୍। ଏବଂ କେରଳର ୱାଇନାଡ଼ରେ ଭୂସ୍କଳନ ଘଟଣାରେ ମୃତଦେହ ସନ୍ଧାନ ଲାଗି ସେନା ପକ୍ଷରୁ ଉଦ୍ୟମ ଆରମ୍ଭ। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।